ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା ଆପଣଙ୍କୁ ସ୍ୱାଗତ ଜଣାଉଛି। ଶ୍ରୋତା ବନ୍ଧୁ, ଆଜିଠାରୁ ଓଡ଼ିଶା ମୋବାଇଲ ବାଣୀ ନେଇ ଆସିଛି ଏକ ଅଭିଯାନ, ଯାହାର ନାମ ଯୁବ ଯୌବନ ସ୍ୱାସ୍ଥ୍ୟ।
ନମସ୍କାର, ମୁଁ ହେଉଛି ସଂଗ୍ରାମ। ଏହି 2 ମାସର ଅଭିଯାନରେ ପ୍ରତି ଶନିବାର ଓ ମଙ୍ଗଳବାର ସନ୍ଧ୍ୟା 7ଟାରୁ 8ଟା ପର୍ଯ୍ୟନ୍ତ ଆମେ ଆଉ ଆପଣ କଥା ହେବା ଯୁବପିଢ଼ିର ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ମାନେ ସେକ୍ସୁଆଲ ଓ ରିପ୍ରଡକ୍ଟିଭ ହେଲ୍ଥ ବିଷୟରେ।
ନିଶ୍ଚିତ, ଏହା ଏମିତି ଏକ ବିଷୟ ଯାହାକୁ ନେଇ ଆମ ସମାଜରେ ବହୁତ ହୁଏ ଲୋକମାନେ କଥା ହୁଅନ୍ତି, ଆଉ ଯିଏ କଥା ହୁଅନ୍ତି ସେମାନେ ଲୁଚି ଛପିବା ଅସୁବିଧା ବଢ଼ିଗଲା ପରେ କଥା ହୁଅନ୍ତି। କିନ୍ତୁ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମର ସେକ୍ସୁଆଲ ଓ ରିପ୍ରଡକ୍ଟିଭ ହେଲ୍ଥର ଠିକ୍ ରହିବା ବହୁତ ଜରୁରୀ।
ତେବେ ଆସନ୍ତୁ ଏହି କଥାକୁ ଆଗକୁ ବଢାଇ କଥା ହେବା, ଯାହା କିଶୋର କିଶୋରୀଙ୍କ ପାଇଁ ସେକ୍ସୁଆଲ ଏବଂ ରିପ୍ରଡକ୍ଟିଭ ହେଲ୍ଥ କେତେ ଦରକାରୀ। ଯଦି ପୁଅ ଝିଅଙ୍କର ଏହି ସବୁ ବିଷୟରେ ଏବଂ କିଶୋର ଅବସ୍ଥାରେ ବଢୁଥିବା ଶାରୀରିକ ଓ ମାନସିକ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି ହୁଏ, ତେବେ ଅନେକ ସମସ୍ୟାରୁ ରକ୍ଷା ମିଳିପାରିବ।
ଆମ ଦେଶରେ 10ରୁ 19 ବର୍ଷ ବୟସର ପ୍ରାୟ 1/3 କିଶୋର କିଶୋରୀ ଅଛନ୍ତି, ଯିଏକି ବୟସ, ବିବାହ, ଲିଙ୍ଗ, କ୍ଷେତ୍ର ଓ ସଂସ୍କୃତି ଆଦି କାରଣ ଯୋଗୁଁ ଜଣେ ଅନ୍ୟ ଜଣଙ୍କ ଠାରୁ କିଛି ଭିନ୍ନ ହୋଇଛନ୍ତି। ଏହି ବିଷୟରେ ଯଦି ଆମେ କିଶୋର ଅବସ୍ଥାର ପୁଅ ଏବଂ ଝିଅମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ହେବା, ତେବେ ଆମେ ପ୍ରେଗନେନ୍ସି, ଅସୁରକ୍ଷିତ ଗର୍ଭପାତ, ମାତୃ ଓ ଶିଶୁ ମୃତ୍ୟୁ ହାର, ଯୌନ ସ୍ୱାସ୍ଥ୍ୟ ସମ୍ପର୍କିତ ବେମାରୀ ଏବଂ ଏଥିରୁ ବଢୁଥିବା HIV ବା ଏଡ୍ସ ପ୍ରଭୃତି ବିଷୟରେ ଜାଣିପାରିବା।
ବନ୍ଧୁଗଣ, ଏହି ବିଷୟରେ ଆମେ କିଛି ଲୋକମାନଙ୍କ ମତାମତ ନେଇଛୁ, ଚାଲନ୍ତୁ ଶୁଣିବା ତାଙ୍କର କିଶୋର ଅବସ୍ଥାରେ ଆସୁଥିବା ପରିବର୍ତ୍ତନ ଆଉ ଉପୁଜିଥିବା ବିଭିନ୍ନ ଚିନ୍ତା ବା ସମସ୍ୟା ବିଷୟରେ।
ସାର, ଅବସ୍ଥା କହିଲେ ଆମେ ବୁଝୁ ସାଧାରଣତଃ 12ରୁ 19 ବର୍ଷ ଯାଏ, ସେହି ବୟସକୁ କିଶୋର ଅବସ୍ଥା କୁହାଯାଏ। ଏହି ବୟସରେ ଝିଅମାନେ ଦେଖିବାକୁ ଅତି ସୁନ୍ଦର ହୁଅନ୍ତି, ଝିଅମାନଙ୍କର ଋତୁସ୍ରାବ ଘଟିଥାଏ ଏବଂ ଝିଅମାନଙ୍କର ଋତୁସ୍ରାବ ଘଟିଥାଏ କିଶୋର ଅବସ୍ଥାରୁ। ସେମାନେ 13ରୁ 19 ବର୍ଷ ଯାଏ ତାଙ୍କୁ ଦେଖିବାକୁ ସୁନ୍ଦର ଅଟନ୍ତି, ଶାରୀରିକ, ମାନସିକ ଏବଂ ସାମାଜିକ ପରିବର୍ତ୍ତନ ଘଟିଥାଏ।
କିଶୋର ଅବସ୍ଥା କହିଲେ ଗୋଟେ ଝିଅ ସୁନ୍ଦର ଦେଖାଯିବା, ଶରୀରରେ ପରିବର୍ତ୍ତନ ଆସିବା, ମାନସିକ ବୃଦ୍ଧି ଘଟିବା, ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା, ଏସବୁ ଘଟିଥାଏ।
କିଶୋରୀ ଅବସ୍ଥାରେ ତାଙ୍କର ଉଚ୍ଚତା ବୃଦ୍ଧି ପାଇଥାଏ ଏବଂ ଓଜନ ବୃଦ୍ଧି ପାଇଥାଏ, କେଶର ବୃଦ୍ଧି ହୋଇଥାଏ, ମୁହଁରେ ବ୍ରଣ ଆସିଥାଏ, କାଖରେ ବାଳ ଆସେ ଓ କଣ୍ଠ ସ୍ୱର ଆଦି ସୁନ୍ଦର ଦିଶେ, ଦେଖିବାକୁ ସେମାନେ ଅତି ସୁନ୍ଦର ଦିଶନ୍ତି। ଝିଅମାନଙ୍କର ଋତୁସ୍ରାବ ହୁଏ ଓ ଛାତିରେ ସ୍କିମ୍ ହୁଏ।
କିଶୋର ଅବସ୍ଥାରେ ବୟସ ବଢିବା ସହ ପୁଅ ଏବଂ ଝିଅ 2 ଜଣଙ୍କର ଶାରୀରିକ ପରିବର୍ତ୍ତନ ଆସିଥାଏ ଏବଂ ଏହାଦ୍ୱାରା ସେମାନଙ୍କ ଉପରେ ମାନସିକ ପ୍ରଭାବ ପଡିଥାଏ।
ଅନେକ ଥର ସେମାନଙ୍କ ମନରେ ଏହି ପରିବର୍ତ୍ତନକୁ ନେଇ ପ୍ରଶ୍ନ ଆସେ, କିନ୍ତୁ ଶଙ୍କା ବା ଦ୍ୱନ୍ଦ୍ୱ ଏହି ପ୍ରଶ୍ନ ପଚାରିବାକୁ ଅଟକାଇଥାଏ, ଆଉ ଏହି ଦ୍ୱନ୍ଦ୍ୱ ଅଜାଣତରେ ଯୌନ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ଭିତରକୁ ତାଙ୍କୁ ଟାଣି ଆଣିଥାଏ।
ନିଶ୍ଚିତ ଭାବେ ପୁଅ ଝିଅଙ୍କର ଏହି ସବୁ ଚିନ୍ତାକୁ କମ୍ କରିବା ପାଇଁ ସରକାର କିଶୋର ଅବସ୍ଥା ସହିତ ଜଡିତ ବହୁତ କିଛି କାର୍ଯ୍ୟକ୍ରମ ଚଲାଉଛନ୍ତି। ଏହି କାର୍ଯ୍ୟକ୍ରମ ଗୁଡିକରେ କମ୍ ବୟସରେ ବିବାହ ଅଟକାଇବା, କିଶୋର ଅବସ୍ଥାରେ ଗର୍ଭଧାରଣ, ଗୋପନୀୟତା ଅର୍ଥାତ୍ ପ୍ରାଇଭେସି ଏବଂ ସୁରକ୍ଷିତ ଗର୍ଭପାତ ପାଇଁ ସେବା ଗୁଡିକ କାର୍ଯ୍ୟକାରୀ ହେଉଛି।
ଏହି ବିଷୟ ସବୁକୁ ବିଚାର କରି ଆମେ ଓଡ଼ିଶା ମୋବାଇଲ ବାଣୀରେ ଯୁବ ଯୌବନ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିଛୁ। ଏଥିରେ ଆପଣ ଏହି ବିଷୟରେ ଜ୍ଞାନ ପାଇପାରିବା ସଙ୍ଗେ ସଙ୍ଗେ ଓଡ଼ିଶା ମୋବାଇଲ ବାଣୀର ନିଃଶୁଳ୍କ ନମ୍ବର ମାଧ୍ୟମରେ ଫୋନ୍ କରି ପୁଅ କିମ୍ବା ଝିଅ ଏହି ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନିଜର ବିଚାର, ପ୍ରଶ୍ନ ଓ ମତାମତ ମଧ୍ୟ ରଖିପାରିବେ।
ତାହେଲେ ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟ କଥା ଏତିକି ମାତ୍ର। ଆପଣଙ୍କୁ ଏହି ଅଧ୍ୟାୟଟି କିପରି ଲାଗିଲା? ଆପଣଙ୍କର ଯୌନ ସ୍ୱାସ୍ଥ୍ୟ ଉପରେ ଯଦି କୌଣସି ପ୍ରଶ୍ନ ଅଛି, ତାହେଲେ ଏହାକୁ ଓଡ଼ିଶା ମୋବାଇଲ ବାଣୀର ନମ୍ବର 3 ବି ଏବେ ହିଁ ରେକର୍ଡିଂ କରନ୍ତୁ। ଆମେ ଆପଣଙ୍କ ମତାମତକୁ ମୋବାଇଲ ବାଣୀରେ ପ୍ରସାରିତ କରିବୁ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେବୁ।
ଆସନ୍ତା ଅଧ୍ୟାୟରେ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା 7ଟାରୁ 8ଟା ପର୍ଯ୍ୟନ୍ତ ଆମେ କଥା ହେବା କିଶୋରୀମାନଙ୍କ ମାସିକ ଧର୍ମ ବିଷୟରେ। ସେତେବେଳେ ପର୍ଯ୍ୟନ୍ତ
ଧନ୍ୟବାଦ।